ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ସୁଭଦ୍ରା ଯୋଜନାକେ ଘର ଘର ପହଞ୍ଚାବାର ଲାଗି ମହିଳା ଓ ଶିଶୁ ବିକାଶ ବିଭାଗ ତରଫୁ ରାଜ୍ୟ ଓ ଜିଲ୍ଲା ସ୍ତରନ ତାଲିମ କାର୍ଯ୍ୟକ୍ରମ ମୂଲ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମକେ ରାଜ୍ୟ ପ୍ରଶାସନଟି ଉଚ୍ଚସ୍ତରନୁ ଆରମ୍ଭ କରିକରି ତଲ ସ୍ତର ତ କାର୍ଯ୍ୟକାରୀ କରାଯାଉଛି। ଆବେଦନକାରୀଙ୍କୁ ଠିକ୍ ସୂଚନା ଦେବା, ଆବେଦନ ପ୍ରକ୍ରିୟାକେ ଠିକ୍ ଭାବେ ନିର୍ବାହ କରିକରି ମାର୍ଗଦର୍ଶିକା ଅନୁସାରେ ସୁଭଦ୍ରା ଯୋଜନାକେ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସବୁ ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ ଆର୍ ମହାନଗର ନିଗମର କମିଶନରମାନଙ୍କ ସହିତ ଆଭାସୀ ଜରିଆ ଆଲୋଚନା କରିଛନ୍। ଭୁବନେଶ୍ୱରଠାରେ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବା। ସେନ୍ତା ଆଇବା 9 ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆର୍ 16 ତାରିଖ ଦିନ ପୈଗମ୍ବର ମହମ୍ମଦଙ୍କର ଜୟନ୍ତୀ ପଡ଼ୁଥିବାରୁ ସେ ଦିନମାନଙ୍କୁ ଭିଲ୍ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ଜାରି ବିଜ୍ଞପ୍ତିନୁ ଜଣାପଡ଼ିଛି। ଦିବ୍ୟାଙ୍ଗ ଛୁଆମାନଙ୍କ ସମସ୍ୟା ଆଉ ଦୁର୍ବଳତାର ଉପରେ ବିଶେଷ ଧ୍ୟାନ ଓ ଯତ୍ନ ଦରକାର ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ କହିଛନ୍। କଟକର ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଦିବ୍ୟାଙ୍ଗ ଛୁଆମାନଙ୍କ ସୁରକ୍ଷା ବାବଦର 9 ନମ୍ଘର ବାର୍ଷିକ ଅଂଶୀଦାର ପରାମର୍ଶ ଆଲୋଚନା ଚକ୍ରଥି ଆବାସୀ ଜରିଏ ମୁଖ୍ୟ ବିଚାରପତି ଯୋଗ ଦେଇକରି ଛୁଆମାନଙ୍କ ଦରକାର ଆଉ ଆହ୍ୱାନର ମୁକାବିଲା ଉପରେ ଜୋର୍ ଦେଇଥିଲେ। ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଆଉ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ରାଜ୍ୟ ସରକାରୀ ସ୍କୁଲମାନଙ୍କେ ଖାଲି ଥିବା 2,629 ଶିକ୍ଷକ ପଦବୀ ପୂରଣ କରାଯିବା। ଶିକ୍ଷକ ପଦବୀ ଲାଗି ଆଇବା 10 ତାରିଖନୁ ପଞ୍ଜୀକରଣ ଆଉ ଆବେଦନ ମୂଲ ହେବା। ପଞ୍ଜୀକରଣ କାମ ଆଇବା ମାସର 5 ତାରିଖ ତକ ଆଉ ଆବେଦନ ପ୍ରକ୍ରିୟା 10 ତାରିଖ ତକ ଚାଲବା। ଶିକ୍ଷକ ପଦବୀ ଲାଗି ଯୋଗ୍ୟତା ପରୀକ୍ଷା ଢାଞ୍ଚା ଆଉ ସିଲାବସ୍ ବାବଦର ସବୁ ସୂଚନା ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ସିର ୱେବ୍ସାଇଟ୍ଟି ରହିଛି। ରାଜ୍ୟ ଶିଳ୍ପ ସ୍ଥାପନା କରୁଥିବା କମ୍ପାନୀମାନଙ୍କୁ ମହିଳାମାନଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବାକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଉତ୍କଳ ଚେମ୍ବର ଅଫ୍ କମର୍ସ ଆଉ ଇଣ୍ଡଷ୍ଟ୍ରିଜ୍ ତରଫୁ ଭୁବନେଶ୍ୱରଠାରେ ଗ୍ଲୋବାଲ୍ ଟ୍ରେଡ୍ ସୋ ରିସର୍ଜେଣ୍ଟ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଜରିଏ ମହିଳାମାନଙ୍କ ସଶକ୍ତିକରଣ ଉପରେ ଜୋର୍ ଦେଇଥିଲେ। ଶିଳ୍ପ କ୍ଷେତ୍ରର ଅତ୍କାନୁ ଅତ୍କା ମହିଳାଙ୍କ ନିୟୋଜନ ଲାଗି ସୁଯୋଗ ସୃଷ୍ଟି କରବାର ଆଉ ଉଦ୍ୟୋଗୀ ମହିଳାମାନଙ୍କ ଲାଗି ଅତ୍କା ବ୍ୟବସାୟ ସୁଯୋଗ ସୃଷ୍ଟି କରିବା ଲାଗି ବିଲ୍ ସେ ଆହ୍ୱାନ ଦେଇଥିଲେ। ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସେ ଦରବ ଆଉ ସେବାକର ଜିଏସ୍ଟି ଆଦାୟ ପରିମାଣ 1,74,962 କୋଟି ଟଙ୍କା ହୋଇଛି, ଯେନ୍ଟାକି ଗଲା ବର୍ଷର ଅଗଷ୍ଟ ମାସନୁ 10% ଅତ୍କାଏ। ହେନ୍ତା ସିଜିଏସ୍ଟି ଏସ୍ଜିଏସ୍ଟି ଆଇଜିଏସ୍ଟି ଆର୍ ସେସ୍ ଟିକସ ଠୁଲାବାର ଭିଲ୍ ଆଗରନୁ ବଢ଼ିଛି। ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ରାହୁଲ କର୍ଣ୍ଣ ଗଲାକାଲି ଦାୟିତ୍ୱ ନେଇଛନ୍। 1999 ବ୍ୟାଚ୍ର ଆଇଆର୍ଏସ୍ ଅଧିକାରୀ ଶ୍ରୀ କର୍ଣ୍ଣ ଇତାର ଆଗରୁ ବିହାର ଆର୍ ଝାଡ଼ଖଣ୍ଡର ଆୟକର ମହାନିର୍ଦ୍ଦେଶକ ଅନୁସନ୍ଧାନ ପଦବୀଥି ଅବସ୍ଥାପିତ ଥିଲେ। ଲଗାତାର ବର୍ଷା ଲାଗି ବିଜୟୱାଡ଼ା ରାଜମୁନ୍ଦ୍ରୀ ରେଲ୍ ସେକ୍ସନ୍ ଜଲବନ୍ଦ ସମସ୍ୟା ଦେଖାଦେଇଛି। ଇତାକେ ନଜରଥି ରଖିକରି ଗଲାକାଲି ଆର୍ ଆଜି 18 ଟ୍ରେନ୍ ବାତିଲ କରାଯାଇଥିବାର ଜଣାପଡ଼ିଛି। ଆଜି ଭୁବନେଶ୍ୱର ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍, ଭୁବନେଶ୍ୱର ବାଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍, ଭୁବନେଶ୍ୱର ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ସମ୍ଭଲପୁର ନାନ୍ଦେଡ୍ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରାଯାଇଥିବାର ପୂର୍ବତଟ ରେଳ ତରଫୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବୁଡ଼ିଗାଁ ଘରଧରାକେ ଗଲାକାଲି ଜିଲ୍ଲାପାଳ ମଧୁସୂଦନ ଦାସ ଗସ୍ତଥି ଯାଇଥିଲେ। ସେ ଗାଁ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ବାବଦେ ପଚରା ଓ ବୁଝା କରବା ଋତୁରୁ ଇତାର ପ୍ରତିକାର ଲାଗି ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିସ୍ଥାପିତ ସହାୟତା ରାଶି ଭିନ୍ ଭିନ୍ ଯୋଜନାଥି ସାମିଲ କରବାର ଆର୍ ଇମାନଙ୍କୁ ଆବାସ ଗୃହ ଯୋଗାବାର ବାବଦେ ଭିଲ୍ ଜିଲ୍ଲାପାଳ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପୁରୀ ଆନନ୍ଦ ବଜାରର ସୁରକ୍ଷା ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ଆଉଟ୍ସୋର୍ସିଂ ଜରିଏ 20 ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ଭିତରୁ 10 ଜଣ ଶ୍ରୀମନ୍ଦିରର ଆନନ୍ଦ ବଜାର ଆର୍ ବିତରର ବେଢ଼ା ସୁରକ୍ଷା ଦାୟିତ୍ୱଥି ଗଲାକାଲି ଯୋଗ ଦେଇଛନ୍। ଏହି ସୁରକ୍ଷାକର୍ମୀମାନେ ଆନନ୍ଦ ବଜାରର ଭିନ୍ ଭିନ୍ ଶୃଙ୍ଖଳା ଉପରେ ନଜର ରଖିବେ। ବରଗଡ଼ର ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ଠାରେ ଚାଲିଥିବା ରାଜ୍ୟ ସିନିୟର ଆନ୍ତଃଜିଲ୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟଟି ସୁନ୍ଦରଗଡ଼ ଜିଲ୍ଲା ଦଲ ଚମ୍ପିୟନ୍ ହୋଇଛନ୍। ସୁନ୍ଦରଗଡ଼ ଦଲ 1-0 ଗୋଲ୍ଥି କଟକ ଜିଲ୍ଲା ମହିଳା ଏକାଦଶକେ ହରାଇଥିଲେ। ସୁନ୍ଦରଗଡ଼ର ସୁଭାସିନୀ ଶାହା ଖେଲ୍ର ଶ୍ରେଷ୍ଠ ଖେଳାଳି ଆର୍ ତୁଳସୀ ଟପ୍ପୋ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଆର୍ କଟକର ସୁନିତା ସ୍ୱାଇଁଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଦିଆଯାଇଥିଲା। ଦକ୍ଷିଣ ଓଡ଼ିଶାର ସମୁଦ୍ରକୂଲିଆ ଇଲାକା ଉତ୍ତର ଆନ୍ଧ୍ରପ୍ରଦେଶ ଆର୍ ଛତିଶଗଡ଼ ବନିଥିବାର ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକେ ଗତି କରିଛି। ଏଥିଲାଗି ଆଇବା 5 ତାରିଖନୁ ସମ୍ଭଲପୁର ଦେବଗଡ଼ ଅନୁଗୁଳ ଢେଙ୍କାନାଳ ନୟାଗଡ଼ ଖୋର୍ଦ୍ଧା କଟକ ପୁରୀ ଜିଲ୍ଲାର କେତେଟା ଜାଗାନ କାଲବୈଶାଖୀ ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। এছনির আঞ্চলিক খবর ইনা শেষ হলে আর বেলার আঞ্চলিক খবর শুনিপারবে রাতে ৭:০২ মিনিট থি জুহার।